ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ବାଣୀର ସକାଳର ଖବରରେ ଆପଣଙ୍କୁ ସ୍ୱାଗତ। ଆର୍ମସ ଡଟନଙ୍କୁ ଅର୍ଥନୀତିରେ ନୋବେଲ। ଆମେରିକାର ନ୍ୟୁଜର୍ସି ସ୍ଥିତ ପ୍ରିଷ୍ଟନ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଆର୍ମସ ଡଟନଙ୍କୁ ଅର୍ଥନୀତି ବିଜ୍ଞାନରେ ଚଳିତ ବର୍ଷ ସମ୍ମାନଜନକ ନୋବେଲ ପୁରସ୍କାର ପାଇବେ। ସାଧାରଣ ଉପଭୋକ୍ତା ବ୍ୟବହାର କରୁଥିବା ସାମଗ୍ରୀ, ସେମାନଙ୍କର ମଙ୍ଗଳ ଓ ଦାରିଦ୍ର୍ୟ ବିଶ୍ଳେଷଣ କରିବା ଲାଗି ଡଟନଙ୍କୁ ମନୋନୀତ କରାଯାଇଥିବା ଜଣାପଡ଼ିଛି। ବ୍ୟକ୍ତିଗତ ସ୍ତରରେ ପୁଙ୍ଖାନୁପୁଙ୍ଖ ପସନ୍ଦ ସହ ସାମୟିକ ଫଳାଫଳକୁ ଯୋଡ଼ି ସେ ପାଇଥିବା ଗବେଷଣାକୁ ତଥ୍ୟ, ଅଣୁ ଅର୍ଥନୀତି, ସାମୂହିକ ଅର୍ଥନୀତି ଓ ବିକାଶ ଅର୍ଥନୀତି କ୍ଷେତ୍ରରେ ରୂପାନ୍ତର ପାଇଁ ସାହାଯ୍ୟ କରିବ ବୋଲି ନୋବେଲ କମିଟି ପକ୍ଷରୁ ଆଜି ପୁରସ୍କାର ଘୋଷଣା ଅବସରରେ କୁହାଯାଇଛି। ହଜ୍ର ଦଳାଚକଟା। ଭାରତୀୟଙ୍କ ମୃତ୍ୟୁ ସଂଖ୍ୟା 114କୁ ବଢ଼ିଲା। ସାଉଦି ଆରବ ମକ୍କା ସହରରେ ଘଟିଥିବା ଦଳାଚକଟାରେ ଭାରତୀୟ ହଜ୍ ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା 114କୁ ବୃଦ୍ଧି ପାଇଛି ଆଉ 10 ଜଣ ଭାରତୀୟ ନିଖୋଜ ରହିଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଟ୍ୱିଟ୍ କରିଛନ୍ତି। ପୂର୍ବରୁ ଭାରତୀୟ ହଜ୍ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା 85 ରହିଥିଲା। ସେପ୍ଟେମ୍ବର 24 ତାରିଖରେ ଏହି ଦୁର୍ଘଟଣା ପରେ ବହୁ ଭାରତୀୟ ନିଖୋଜ ରହିଥିବାର ଭାରତୀୟ ସରକାର ବୈଦେଶିକ ବ୍ୟାପାର ମନ୍ତ୍ରୀ ବିକେ ସିଂ ସେଠାରୁ ପଠାଇଥିଲେ। ପୁଲାଭରମ ମାମଲାର ଶୁଣାଣି। ଭାରତୀୟ ସବୁଜ ଟ୍ରିବ୍ୟୁନାଲର ବିବାଦୀୟ ପୋଲାଭରମ ପ୍ରକଳ୍ପ ମାମଲା ଶୁଣାଣି ଆସନ୍ତା ମାସ 6 ତାରିଖକୁ ଘୁଞ୍ଚି ଯାଇଛି। ଗତ ମାସ 28 ତାରିଖରେ ଓଡ଼ିଶାର ମାଲକାନଗିରି ଜିଲ୍ଲା 3 ଜଣ ବ୍ୟକ୍ତି ଓ ଆନ୍ଧ୍ରପ୍ରଦେଶ ଉତ୍ତର ଗୋଦାବରୀ ଜିଲ୍ଲାର 2 ଜଣ ପ୍ରକଳ୍ପ ବିରୋଧ କରି ଜାତୀୟ ସବୁଜ ଟ୍ରିବ୍ୟୁନାଲ ପିଟିସନ ଦାଖଲ କରିଥିଲେ। ନାଲ୍କୋ କୁମିଲ୍ଲା ପିଟାଙ୍ଗି ବ୍ଲକ। ଭାରତର ଆଲୁମିନିୟମ କମ୍ପାନୀ ନାଲ୍କୋକୁ କୋରାପୁଟରେ ଥିବା ପିଟାଙ୍ଗି ବକ୍ସାଇଟ୍ ବ୍ଲକ ଆବଣ୍ଟନ କରାଯାଇଛି। କମ୍ପାନୀ ଗୁଡିକ ଏହି ବ୍ଲକ ପ୍ରଦାନ କରିବା ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି। ଶ୍ରୋତାଗଣ, ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ସକାଳର ଖବର ଶୁଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ତେବେ 3 ଅଙ୍କ ଟିପି ନିଜର ମତ ନିଶ୍ଚିନ୍ତ ଦିଅନ୍ତୁ। ଧନ୍ୟବାଦ।